ହ୍ୟାଲୋ, ମୁଁ ରାଧାକୃଷ୍ଣ ବସ୍ତି କର କନକଲତା ବାରିକ କହୁଛି। ଆମ ବସ୍ତିର ଗୌଡ଼ଘର ଗୋଟେ ଅଛନ୍ତି, ସେ ସବୁଯାକ ଅସନା ପାଣି ଛାଡୁଛନ୍ତି କନ୍ଦିକି। ମଶା ବହୁତ ପ୍ରବଳ ମଶା ହଉଛନ୍ତି, ତାପରେ ଏକଦମ ପୁରା ଅସନା ହେଇକି ପଡିଛି। ଆଉ ଗାଈର ସବୁ ଧୁଆଧୁଇ ଝାଡା ଆଉ ପରିସ୍ରା ସବୁ ଛାଡ଼ିଛନ୍ତି ସେଇ କନ୍ଦିକି। ଗଦା ହେଇଛି ଗୋଟେ ଜାଗା, ପୋଖରୀ ଭଳିଆ ଗଦା ହେଲାଣି, ମଶା ପ୍ରବଳ। ଆଉ ଆଜ୍ଞା ଦୟାକରି ଟିକେ ସାହାଯ୍ୟ କରିବେ, ସମାଧାନ କରିବେ। ଆଉ
Thank you।